ପ୍ରଥମ ଥେସଲୋନିକୀୟ 4:13-18 ହିବ୍ରୁ 2:14-15 ପ୍ରକାଶିତ ବାକ୍ୟ 14:13
ଫଟୋ ନମ୍ବର 35 ମରନ ୟୋ ଫଟୋଏ ଦେଖତା ହୁଁ ଲୋକ ମାନେ ମରୁ ରସ୍ତ ମାନୁଷ କେ ହୁମାନ ଚୋ ରୀତି ରିୱାଜ ହିସାବେ ତୋପତା ହେ ଏକ ଦିନ ଆମି ସବେ ମରମା ଆଉ ତାହେଲେ ଆମଚୋ କାଁ ହେତ ସତ ମହାପ୍ରଭୁ ଚୋ ଗୋଟ ବାଇବଲ ଗୋଠାଉ ନା ହେ ଯଦି ଗୋଟକ ବିଶ୍ୱାସୀ ମରିଦେ ତାହେଲେ ହୁନାଚୋ ଆତ୍ମା ସରକ କେ ଯୀଶୁ ଖ୍ରୀଷ୍ଟ ନିଂ ଯାଇଦେ ୟୋ ଫଟୁଏ ମରୁ ରହତ ଲୋକ ଚୋ ପରିବାର ଦୁଃଖ କରତ ହେ ମାତର ଖୁବୈ ଦୁଃଖ ନିହା କରତ ଆମି ମର୍ତ୍ତୋହାର କେ ନ ଡରୁକେ ସତ ମହାପ୍ରଭୁ ଆମକେ ମୟା କରତେ ଆଉ ହୁନ ଆମକେ ପାପ ଆଉ ବଡ଼କା ମରଣ ଲେ ବଚାଉ ନ ହେତ ଅବିଶ୍ୱାସୀ ଲୋକ ମାନେ କେଭେ ହେଲେ ସତ ମହାପ୍ରଭୁ ଚୋ ସଙ୍ଘାଏ ସଭେ ଦିନ ଚୋ ଜୀବ ଆଶ୍ରା ନ କରେ ବାଇବଲ ଗୋଠିଆଉ ନା ହେ ହୁମାନେ କେଭେ ହେଲେ ବି ନେଛେ ଧୁଆଇତ ଦୁଃଖ ଲାହତ ଡେରାକେ ଯାତେ ତୁହାନେ ଜେଲକ ପାହାର ମର୍ତାଏସ ହୁଲକ ପାହାର ତୁହାନେ କାହାକ ଯାତେସ।